ଯେବେ ଆମ୍ଭ ନାମରେ ବିଖ୍ୟାତ ଆମ୍ଭ ଲୋକମାନେ ଆପଣାମାନଙ୍କୁ ନମ୍ର କରି ପ୍ରାର୍ଥନା କରିବେ ଓ ଆମ୍ଭର ମୁଖ ଅନ୍ୱେଷଣ କରି ଆପଣା ଆପଣା କୁପଥରୁ ଫେରିବେ, ତେବେ ଆମ୍ଭେ ସ୍ୱର୍ଗରୁ ଶୁଣିବା ଓ ସେମାନଙ୍କର ପାପ କ୍ଷମା କରିବା ଓ ସେମାନଙ୍କ ଦେଶ ସୁସ୍ଥ କରିବା। ଓଡ଼ିଶାର ମଣ୍ଡଳୀରେ ଯେପରି ପ୍ରାର୍ଥନାର ଜାଗରଣ ଏବଂ ଆତ୍ମିକ ଏକତା ଆସିବ, ଏହି ଉଦ୍ଦେଶ୍ୟରେ ଭାଇ ଅମର ଏବଂ ଭଉଣୀ ଅମିତାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଅଛି ଏକ ନୂତନ ସଙ୍ଗୀତ ଆଲବମ୍ ପ୍ରେ ଫର୍ ଓଡ଼ିଶା। ଆଶା କରୁଛୁ ଏହି ଆଲବମ୍ର ସଙ୍ଗୀତ ଓଡ଼ିଶାର ମଣ୍ଡଳୀକୁ ଆତ୍ମାରେ ଉପାସନା ଏବଂ ଓଡ଼ିଶା ନିମନ୍ତେ ପ୍ରାର୍ଥନା କରିବାରେ ସହାୟକ ହେବ। ଈଶ୍ୱରଙ୍କର ଧନ୍ୟବାଦ ହେଉ। ପ୍ରିୟ ପ୍ରଭୁ, ଆମେ ତୁମକୁ ଧନ୍ୟବାଦ ଦେଉଛୁ ପ୍ରେ ଫର୍ ଓଡ଼ିଶାର କ୍ୟାସେଟ୍ ନିମନ୍ତେ। ପ୍ରଭୁ, ଏହା ଯେପରି ଓଡ଼ିଶାର ଗ୍ରାମେ ଗ୍ରାମେ ନଗରେ ନଗରେ ପହଞ୍ଚି ପାରିବ ଏବଂ ଯେଉଁମାନେ ଏହି ସଙ୍ଗୀତ ଶୁଣିବେ ସେମାନେ ଉଲ୍ଲସିତ ହେବେ, ଆନନ୍ଦିତ ହେବେ ଏବଂ ଆନନ୍ଦରେ ତୁମର ଉପାସନା କରିବେ, ତୁମର ଗୌରବ କରିବେ ଏବଂ ଓଡ଼ିଶାରେ ଏକ ପ୍ରାର୍ଥନାର ଉଦ୍ଦୀପନା ଆସିବ। ଏ ଉଦ୍ଦେଶ୍ୟରେ ଏହି କ୍ୟାସେଟ୍କୁ ଆମେ ତୁମର ହସ୍ତରେ ସମର୍ପଣ କଲୁ, ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍।